ଦେଖ ଶୁଣ ବଞ୍ଚ ପ୍ରଥମ ପୁସ୍ତକ। ବନ୍ଧୁଗଣ ନମସ୍କାର, ଆସନ୍ତୁ ଏ ପୃଥିବୀର ପ୍ରାରମ୍ଭରେ ବାସ କରୁଥିବା ଲୋକମାନଙ୍କ ବିଷୟରେ ଶିଖନ୍ତୁ। ସେମାନେ ଏକମାତ୍ର ସତ୍ୟ ଈଶ୍ୱରଙ୍କ ବିଷୟରେ ଆମକୁ ଶିକ୍ଷା ଦେବେ। ନାଲି ପୁସ୍ତକର ଛବିକୁ ନିର୍ଦ୍ଦେଶ କ୍ରମରେ ଦେଖନ୍ତୁ।